ପ୍ରଖ୍ୟାତ କଥାକାର ମନୋଜ ଦାସଙ୍କର ଗଳ୍ପ ଭୋଳା ଅଜା। ଭୋଳା ଅଜାଙ୍କ ସମ୍ପର୍କରେ ପ୍ରଥମ ଘଟଣା ମୋର ଶୁଣା କଥା ନୁହେଁ, ପ୍ରତ୍ୟକ୍ଷ ଜଣା କଥା। ଜହ୍ନପୁଲକିତ ରାତିର ପ୍ରଥମ ପ୍ରହରରେ ଆମେ ମେଳାରୁ ଫେରୁଥିଲୁ। ଶିଶୁ ହିସାବରେ ମୋର ସେତେବେଳେ ଆମ ଗ୍ରାମର ବଳବାନ ପ୍ରାପ୍ତବୟସ୍କମାନଙ୍କ କାନ୍ଧରେ ବସି ଦୂରଦୂରାନ୍ତର ଭ୍ରମଣ କରିବାର ପ୍ରଚୁର ସୁଯୋଗ ମିଳୁଥିଲା। ବାପା ଥିଲେ ଗଣ୍ୟମାନ୍ୟ ବ୍ୟକ୍ତି ଓ ତାଙ୍କ ଗହଣରେ ବାଟ ଚାଲିବାରେ ଅନେକ ଗୌରବ ଅନୁଭବ କରୁଥିଲେ। ଦଳ ଲୋକ ବାପାଙ୍କୁ ଅନୁସରଣ କରି ଚାଲୁଥିଲେ। ବାପା ଯାହା କହୁଥିଲେ ସେଥିରେ ଆଜ୍ଞା ହଁ, ନୁହେଁ ତ ଆଉ କ'ଣ ଇତ୍ୟାଦି ସର୍ବାଧିକ ପରିମାଣରେ କହି କହି ଚାଲିଥିଲା ବେଳେ ଭୋଳା ଅଜା ହଠାତ୍ ଭେଁକିନା ରଡ଼ି ଛାଡ଼ିବାର ମୋର ସ୍ପଷ୍ଟ ମନେ ଅଛି। ସମସ୍ତେ ଥ ହୋଇ ରହିଗଲେ। ବୁଝିଲା ବେଳକୁ ଭୋଳା ଅଜା ତାଙ୍କ ନାବାଳକ ନାତିକୁ ନେଇ ମେଳାକୁ ଯାଇଥିଲେ। ନାତିଟିର ଯୋଡ଼ିଏ ଆଙ୍ଗୁଠି ସେ ତାଙ୍କ ବାମ ହାତରେ ମୁଠାଇ ଧରିଥିଲେ, କିନ୍ତୁ ଜନଗହଳି ଭିତରେ ଯୋଡ଼ିକ ଯାକ ଆଙ୍ଗୁଠି ଯେ କେତେବେଳେ ଖସିଯାଇଥିଲା ସେ କଥା ସେ ଜାଣିପାରିନଥିଲେ। ଅଧା ବାଟରେ କ'ଣ ମୁଠେଇ ଧରିଛ ବୋଲି ଜଣେ ସହଯାତ୍ରୀ ତାଙ୍କୁ ପଚାରି ଦିଅନ୍ତେ ସେ ନାତି କଥା ମନେ ପକାଇଥିଲେ ଓ ରଡ଼ି ଛାଡ଼ିଥିଲେ। ବାପାଙ୍କ ନିର୍ଦ୍ଦେଶରେ ଗାଁର ଆଉ ଚାରିଜଣ ହୁସିଆର ଲୋକ ଭୋଳା ଅଜାଙ୍କ ସହ ମେଳାକୁ ପୁଣି ଫେରିଗଲେ। ନାତିଟି ଗୋଟିଏ ଗାଈ ପେଟ ତଳେ ଅନ୍ତରଙ୍ଗ ଆଶ୍ରା ନେଇ ମେଳାର ସହସ୍ର ଅପରିଚିତ ନରନାରୀଙ୍କ ଆଡ଼କୁ ଜୁଳୁଜୁଳୁ କରି ଅନାଇଥିବା ଅବସ୍ଥାରେ ଉଦ୍ଧାର ପ୍ରାପ୍ତ ହୋଇଥିଲା। ଅବଶିଷ୍ଟ ପଥ ଅତିକ୍ରମ କଲାବେଳେ ଭୋଳା ଅଜାଙ୍କ ସମ୍ପର୍କରେ ଯେଉଁ ସବୁ ସ୍ମୃତି ବାପା ଶୁଣାଇଥିଲେ ତହି ମଧ୍ୟରୁ ଉଲ୍ଲେଖଯୋଗ୍ୟ ହେଲା, ଦିନେ ଅପରାହ୍ନରେ ସେ ଯୁଗର ତରୁଣ ଭୋଳା ଅଜାଙ୍କୁ ଆମ ବାରନ୍ଦାରେ ଜିଭ କାମୁଡ଼ି ପଡ଼ିଥିବାର ଦେଖି ସମସ୍ତେ ଶଙ୍କି ଯାଇଥିଲେ। ବୁଝିବା ବେଳକୁ ଘଣ୍ଟାଏ ପୂର୍ବେ ତାଙ୍କର ବିବାହ ବିଷୟକ ଏକ ପ୍ରସ୍ତାବ ଶୁଣି ସେ ଲାଜରେ ଜିଭ କାମୁଡ଼ି ପକାଇଥିଲେ ଓ ପରେ ପରେ ନିଦରେ ଶୋଇପଡ଼ି ଜିଭଟି ସମ୍ବରଣ କରିବାକୁ ପାଶୁରୀ ପକାଇଥିଲେ। ବାପା ଆଉ ଦିନେ ତାଙ୍କ କିଶୋର ବୟସର ଅନ୍ୟ ଏକ ଘଟଣା ବର୍ଣ୍ଣନା କଲାବେଳେ ଭୋଳା ଅଜା ଅଧବଦନରେ ରହିବାର ମୋର ମନେ ଅଛି। ଭୋଳା ଅଜା ବାପାଙ୍କଠାରୁ କେତେ ବର୍ଷ ବଡ଼ ଥିଲେ। ଦିନକର ବର୍ଷଣ ମୁଖର ସନ୍ଧ୍ୟାରେ ସେ ତାଙ୍କର କେତେକ ବିଶ୍ୱସ୍ତ ଯୁବକଙ୍କୁ କହିଲେ, ଆମ ଘର ସାମ୍ନା ସମୁଦ୍ରକୂଳକୁ ଡଙ୍ଗା ଚଢ଼ି ଆସି ଏକ ଡାକୁଦଳ ବାଲୁକା ସ୍ତୂପମାନଙ୍କ ମଧ୍ୟରେ କାହିଁ ଗୋଟାଏ ପୋତି ଦେଇ ଯାଇଥିବାର ସେ ଦେଖିଛନ୍ତି। ସିନ୍ଦୁକରେ ବିପୁଳ ଐଶ୍ୱର୍ଯ୍ୟ ଥିବା ବିଷୟରେ ନିଃସନ୍ଦେହ ହୋଇ ଯୁବକ ଦଳ ଅବିରତ ମୃଦୁ ବାରିପାତ ସତ୍ତ୍ୱେ ଗୋପନରେ ସମ୍ଭାବ୍ୟ ସ୍ଥାନମାନ ଖୋଳାଖୋଳି ଆରମ୍ଭ କରିଦେଲେ। ପ୍ରାୟ ମଧ୍ୟରାତ୍ର ଯାଏ ଅନୁସନ୍ଧାନ ରହିଲା ଅବ୍ୟାହତ। ପୂର୍ଣ୍ଣିମା ସହିତ ମେଘର ସମିଶ୍ରଣରେ ଏକ ପ୍ରକାର ରହସ୍ୟମୟ ପରିବେଶ ସୃଷ୍ଟି ହୋଇଥାଏ। ଅଦମ୍ୟ ଉତ୍ସାହରେ ଅନୁସନ୍ଧାନ କାର୍ଯ୍ୟ ତଦାରଖ କରୁଥିବା ଭୋଳା ଅଜା ହଠାତ୍ ଅନ୍ୟମନସ୍କ ହୋଇପଡ଼ିବା ଓ ତାପରେ ମୁହଁ ଶୁଖାଇ ବସି ପଡ଼ିବାର ଦେଖାଗଲା। ଭୋଳା ଅଜା କେବେ ମିଛ କହୁନଥିଲେ। ସେ ମାନିଲେ ଡାକୁଦଳ ଓ ସିନ୍ଦୁକ ସଂକ୍ରାନ୍ତୀୟ ପୁରା ଘଟଣାଟି ସେ ମେଘଳ ଦ୍ୱିପହରରେ ଶୋଇଥାଇ ସ୍ୱପ୍ନରେ ହିଁ ଦେଖିଥିଲେ, ସ୍ୱପ୍ନ ବୋଲି ତାଙ୍କର ମନେ ନଥିଲା। ଭୋଳା ଅଜାଙ୍କ ଜୀବନର ଅବିସ୍ମରଣୀୟ ଘଟଣାଟି ଘଟିଥିଲା ସୁନ୍ଦରବନ ଇଲାକାରେ। ସେଠାରେ କେତେ ପୁରୁଷ ଧରି ଆମର ଜମିଜମା ଥିଲା। ଆମ ତରଫରୁ ମଧ୍ୟ ଯେଉଁମାନେ ଯାଇ ସେସବୁ ବୁଝାସୁଝା କରୁଥିଲେ ଭୋଳା ଅଜା ଥିଲେ ତନ୍ମଧ୍ୟରୁ ଅନ୍ୟତମ। ସେ ଯୁଗରେ ସୁନ୍ଦରବନର ଅଧିକାଂଶ ଅଞ୍ଚଳ ଥିଲା ଘନ ଅରଣ୍ୟମୟ ଓ ବ୍ୟାଘ୍ର କୁମ୍ଭୀର ସର୍ପସଙ୍କୁଳ। ଦିନବେଳେ ମଧ୍ୟ ଲୋକେ ଏକା ଏକା ଯିବା ଆସିବା କରୁନଥିଲେ, ସୂର୍ଯ୍ୟାସ୍ତ ପରେ ତ କଦାପି ନୁହେଁ। ସାପ୍ତାହିକ ହାଟରୁ ଫେରୁଥିଲେ ଦଳେ ଲୋକ, ଭୋଳା ଅଜା ମଧ୍ୟ, କିନ୍ତୁ ନିଜ ଭୁଲାମନ ଯୋଗୁଁ ସେ କେତେବେଳେ ଦଳଠାରୁ ପଛରେ ପଡ଼ିଯାଇଥିଲେ। ନିଜର ଅସହାୟତା ସମ୍ପର୍କରେ ସେ ସଚେତନ ହେଲେ ଯେତେବେଳେ ମାତ୍ର 5 ଗଜ ଦୂରରୁ ମହାବଳ ବାଘଟାଏ ତାଙ୍କୁ ଅନାଇ ଆନନ୍ଦସୂଚକ ଚାପା ଗର୍ଜନ କଲା। କ୍ଷୀଣାଙ୍ଗ ଭୋଳା ଅଜା କ୍ଷିପ୍ର ଗତିରେ ଗଛ ଚଢ଼ି ପାରୁଥିଲେ। ଭାଗ୍ୟକୁ ହାତ ପାଖରେ ଥିଲା ଏକ ସହଜ ବରଗଛ। ଭୋଳା ଅଜା ଚଟାପଟ ଉଠିଗଲେ। ମହାବଳ ଗର୍ଜନ ତର୍ଜନ କରି 100 ଥର ସରିକି ଗଛକୁ ପ୍ରଦକ୍ଷିଣ କରି ଟିକିଏ ଆଗକୁ ଯାଇ ଗଛକୁ ଅନାଇ ବସି ରହିଲା। ଜହ୍ନ ଆଲୁଅରେ ଭୋଳା ଅଜା ବାଘକୁ ଏବଂ ବାଘ ଭୋଳା ଅଜାଙ୍କୁ ଅନେଇ ରହିଥାନ୍ତି। ଜହ୍ନ ଗଡ଼ି ଚାଲିଛି, ତା ସାଥିରେ ରାତି ବି। ଭୋରବେଳକୁ ବଳାଜା ଧୀରେ ଧୀରେ ଗଛରୁ ଓହ୍ଲାଇଲେ। ଅଦୂରରେ ଗୋଟାଏ ପାହାଡ଼ିଆ ଢିପ ଉପରେ ଛୋଟିଆ ସାନ୍ତାଳ ବସ୍ତି। ଢିପ ଚଢ଼ି ସେ ପ୍ରଥମ କୁଡ଼ିଆଟି ପାଖକୁ ଯାଇ ବିଡ଼ି ଧରାଇବାକୁ ନିଆଁ ମାଗିଲେ। ସେ କୁଡ଼ିଆର ବାସିନ୍ଦା ସମଗ୍ର ଘଟଣା ଦେଖିଥିଲା ଓ ସାରା ରାତି ଉଦ୍ବିଗ୍ନ ହୋଇ ଚାହିଁ ରହିଥିଲା। ଅନେକ ବେଳ ଯାଏ ସେ ଭୋଳା ଅଜାଙ୍କ ମୁହଁକୁ ବାଲୁ ବାଲୁଇ ଅନାଇ ଶେଷକୁ ପଚାରିଲା, ବାବୁ ତମେ କି ଗୁଣ ଜାଣ, ମହାବଳ ବାଘ ପାଖ ଦେଇ ଚାଲି ଆସିଲ, ବାଘ ଅନାଇ ରହିଲା କିନ୍ତୁ ତମର କିଛି କଲା ନାହିଁ। ଭୋଳାଜା ସେତେବେଳେ ଯାଇ ହୃଦୟଙ୍ଗମ କଲେ ଯେ ସେ ବାଘ କଥାକୁ ପାଶରେ ଦେଇଥିଲେ। ଅନାଇ ଦେଖିଲେ ବାଘ ରାତି ଅନିଦ୍ରା ଜନିତ ହାଇ ମାରି ମାରି ଚାଲିଯାଉଛି। ସେତେବେଳେ ଭୋଳାଜା ଅଳ୍ପ ସମୟ ପାଇଁ ଚେତା ହରାଇଥିଲେ। ଏହାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଭୋଳାଜା ଦିନେ ସକାଳେ ଆଉ ବିଛଣାରୁ ଉଠିଲେ ନାହିଁ। ମୃତ୍ୟୁବେଳକୁ ତାଙ୍କୁ 95 ବୟସ ହୋଇଥିଲା। ତଥାପି ଆମେ ସମସ୍ତେ ଉଣା ଅଧିକେ କାନ୍ଦିଲୁ, କେତେ ପ୍ରକାର ଦୁଃଖ ପ୍ରକାଶ କଲୁ, କିନ୍ତୁ ଅସିତି ପର ବୟସ୍କା ତାଙ୍କର ସହଧର୍ମିଣୀଙ୍କର ସୂଚନା ଥିଲା ସବୁଠୁ ମୌଳିକ। ବୁଢ଼ା ନିଶ୍ଚୟ ନିଶ୍ୱାସ ନେବାକୁ ଭୁଲି ଯାଇଥିବ,